ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାଥି ଗଲାକାଲି ସଞ୍ଜବେଳେ ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟ୍ର ବୈଠକ ବସିଥିଲା। ବୈଠକଟି 9 ବଡ଼ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ 2025 ମାର୍ଚ୍ଚ 31 ତକ୍ ସୁଭଦ୍ରା ଯୋଜନାଥି ଆବେଦନ କରିଥିବା ହିତାଧିକାରୀମାନଙ୍କୁ ଥରକେ 2 କିସ୍ତିର ସାହାଯ୍ୟ ମିଳିବା। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯନ୍ତ୍ରପାତି ଯୋଜନାକୁ ଅନୁମୋଦନ ଦିଆଯାଇକରି 5 ବର୍ଷଠି 874 କୋଟି ଟଙ୍କା ଖର୍ଚ୍ଚ କରାଯିବା। 80 ବର୍ଷନୁ ଅଏତକା ବୟସର ଲୋକ ଆର୍ 80% ନୁ ଅଏତକା ଦିବ୍ୟାଙ୍ଗମାନଙ୍କୁ 3500 ଟଙ୍କା ଭତ୍ତା ଦିଆଯିବାର ବାଗି ପ୍ରସ୍ତାବକେ କ୍ୟାବିନେଟ୍ ମୋହର ଲାଗିଛେ। ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗଠାରେ ରାଜ୍ୟସ୍ତରୀୟ ମହୋତ୍ସବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବେ। ସଡ଼କ ସୁରକ୍ଷା ସଚେତନତା ଲାଗି ଆଜି ସକାଳେ ମାଷ୍ଟର କ୍ୟାଣ୍ଟିନ୍ ଛକୁ ଶ୍ରୀରାମ ମନ୍ଦିର ତ ଗୋଟିଏ ପଦଯାତ୍ରାର ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପହିଲା ନିଜ ରାଇଡ୍ ବୁକିଂ ଆପ୍ ଓଡ଼ିଶା ଯାତ୍ରୀର ଶୁଭାରମ୍ଭ କରିବେ। ଆଜି ସକାଳବେଳା ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ଇତାର ଶୁଭାରମ୍ଭ କରିବେ। ଯାତ୍ରୀମାନେ ଇ ଆପ୍ ଜରି ଅତି ସହଜେ ଆର୍ କମ୍ ଦାମ୍ଥି କ୍ୟାବ୍ ଆର୍ ଅଟୋ ବୁକ୍ କରିପାରିବେ। ଆଇବା 3 ବର୍ଷର ତକ୍ ଜାତୀୟ ଖୋ ଖୋ ଟିମ୍କେ ରାଜ୍ୟ ସରକାର ସବୁ ପ୍ରକାର ଆର୍ଥିକ ସାହାଯ୍ୟ ଦେବେ। ସାହାଯ୍ୟ ଦେବାର ସମୟ 2025 ଜାନୁଆରୀରୁ 2027 ଡିସେମ୍ବର ତକ୍ ରହିବା। ଏଥିଲାଗି ବଛରକ 5 କୋଟି ଟଙ୍କା ଲେଖା ଖର୍ଚ୍ଚ ହେବା ଆର୍ ଇ ଟଙ୍କା ଓଡ଼ିଶା ଖଣି ନିଗମ ଦେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍। ରାଜ୍ୟ ଅର୍ଥ ବିଭାଗ 2025-26 ଆର୍ଥିକ ବର୍ଷର ବଜେଟ୍ ବନାବାର ଲାଗି ରାଜ୍ୟବାସୀଙ୍କୁ ଗୋଟିଏ ଖାସ୍ ୱେବ୍ ପୋର୍ଟାଲ୍, ଇମେଲ୍, ହ୍ୱାଟ୍ସଆପ୍, ଏସ୍ଏମ୍ଏସ୍ ଜରିଏ ପରାମର୍ଶ ମାଗିଛେ। budget.odisha.gov.in ୱେବ୍ସାଇଟ୍ଥି କେନ୍ତା ପରାମର୍ଶ ଦେବେ ସେ ବାବଦେ ଟିକିନିଖି ତଥ୍ୟ ମିଳିପାରବା। ଲୋକମାନେ odisha.budget@gov.in ଥି ମେଲ୍ କରିପାରିବେ ଆର୍ 9438161111 ଥି ହ୍ୱାଟ୍ସଆପ୍ ଆର୍ ଏସ୍ଏମ୍ଏସ୍ କରିପାରିବେ। ସେନ୍ତା ସାମାଜିକ ଗଣମାଧ୍ୟମ ଏକ୍ସ, ଫେସ୍ବୁକ୍ ଆର୍ ଇନ୍ଷ୍ଟାଗ୍ରାମ୍ ଜରିଏ ବି ପରାମର୍ଶ ପଠାଇ ପାରିବେ ବୋଲି ଅର୍ଥ ବିଭାଗ ତରଫୁ ଅନୁରୋଧ କରାଯାଇଛି। ଓଡ଼ିଶାର ବାସ୍ନା ଚାଉଲ ଦୁବାଇକେ ଯିବା। ଏ ବାବଦେ ଓଡ଼ିଶାର ଗୋଟିଏ ଘରୋଇ କମ୍ପାନୀ ଆର୍ ଦୁବାଇର 2 କମ୍ପାନୀ ଭିତରେ ଗୋଟିଏ ଚୁକ୍ତିନାମା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତି ହୋଇଛି। ଦୁବାଇର 2 ସଂସ୍ଥା ଆର୍ ଓଡ଼ିଶାର କୃଷି ବିଭାଗ ଭିତରେ ବି ଚୁକ୍ତିନାମା ହୋଇଛି। ଆଜି ବିଶ୍ୱ ବ୍ରେଲି ଦିବସ। ଦୃଷ୍ଟିବାଧିତମାନଙ୍କ ଲାଗି ଅକ୍ଷର ଚିହ୍ନଭାର ପଢ଼ବାର ଲାଗି ବ୍ରେଲିର ବ୍ୟବହାର ବାବଦେ ଲୋକକୁ ସଚେତନ କରବାରକେ ସାରା ପୃଥିବୀନ ଆଜିର ଦିନକେ ବିଶ୍ୱ ବ୍ରେଲି ଦିବସ ଭାବେ ପାଳନ କରାଯାଉଛି। ଜାତିସଂଘର ସାଧାରଣ ସଭାଥି 2018 ଇ ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ବରଗଡ଼ର ବିଶ୍ୱ ପ୍ରସିଦ୍ଧ 77 ଧନୁଯାତ୍ରା ମହୋତ୍ସବ ଗଲାକାଲି ମୂଲ ହେବାର ସଙ୍ଗେ ସହରଥି ମହାରାଜ କଂସଙ୍କ ରାଜୁତି ମୂଲ ହୋଇଯାଇଛି। ହାଟପଦାଠାରେ ବନା ହୋଇଥିବା ରାଜଦରବାର ନ ଗଲା ସଞ୍ଜବେଳେ 7:30 ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଆର୍ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇକରି ମହୋତ୍ସବକେ ଉଦ୍ଘାଟନ କରିଥିଲେ। ଆଜି ସଞ୍ଜବେଳେ ଲୋକମଣ୍ଡପ ପଡ଼ିଆଠାରେ କଂସ ମହାରାଜଙ୍କ ରଙ୍ଗମହଲ ଉଦ୍ଘାଟନ ହେବା। ରାତି କୃଷ୍ଣ ଜନ୍ମ, କୃଷ୍ଣଙ୍କୁ ଧରିକରି ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସଙ୍ଗେ ଭେଟ, ବିଜୁଳି କନ୍ୟାକେ ଧରିକିରି ଫିରବାର, କଂସ ଦୁର୍ମିଲା ରାକ୍ଷସ ଯୁଦ୍ଧ ବାଗି ଦୃଶ୍ୟ ଅଭିନୟ ହେବା। ଇଉଧେ ଭିନ୍ ଭିନ୍ ସାଂସ୍କୃତିକ ଦଲ ନାଚ ଗୀତ କରବେ। ସମ୍ବଲପୁର ବିର୍ସାମୁଣ୍ଡା ପଡ଼ିଆଠାରେ ଆଜିଠାନୁ 27 ସମ୍ବଲପୁର ଲୋକମହୋତ୍ସବ ମୂଲ ହେବାରକେ ଯାଉଛେ। ଏଥିଲାଗି ଆଜି ସକାଳବେଳା ସମଲେଇ ମନ୍ଦିର ପୂଜା ଉତ୍ରୁ ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିକିରି ଗଙ୍ଗାଧର ମଣ୍ଡପ ତକ୍ ଯିବା। ବେଲବୁଡ଼େ ମହୋତ୍ସବକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରବାର କାର୍ଯ୍ୟକ୍ରମ ରହିଛି। ଏ ଅବସରରେ ପଲ୍ଲୀଶ୍ରୀ ମେଲା ଆର୍ ଫଟୋଚିତ୍ର ପ୍ରଦର୍ଶନୀ ଭିଲ୍ ହେବା। ରାଜ୍ୟ ଜଳସମ୍ପଦ ବିଭାଗ ତରଫୁ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ରାଜ୍ୟର ସବୁ ଜିଲ୍ଲାଥି 2 କ୍ଷେପେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହୋଇଯାଇଛି। ପାଏନ୍କେ ବଞ୍ଚାବାର ଭାଗବଣ୍ଟା ଦିଗେ ଚାଷୀମାନଙ୍କର ଅବଦାନକେ ମାନ୍ୟତା ଦେବାରକେ ସଚେତନ କରବାର ଲାଗି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇସି। ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗ ତରଫୁ ପାଣି ପଞ୍ଚାୟତ ପକ୍ଷ ପାଲିତ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ପାଏନ୍ର ନୁକସାନକେ ରୋକବାର ଲାଗି ଜଳ ବଣ୍ଟନର ଠିକ୍ ପରିଚାଳନା ବାବଦେ ଅତିଥିମାନେ ସୂଚନା ଦେଇଥିଲେ। ହକି ଇଣ୍ଡିଆ ଲିଗ୍ ନ ଆଜି 2 ମ୍ୟାଚ୍ ଖେଳାଯିବା। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଜି ସଞ୍ଜବେଳେ 6 ଦିଲ୍ଲୀ ଏସ୍ଜେ ପାଇପର୍ସ ଆର୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ମ୍ୟାଚ୍ ହେବା। 2 ମ୍ୟାଚ୍ ରାତି 8:15 ହାଇଦ୍ରାବାଦ ତୋଫାନ୍ସ ଆର୍ ଟିମ୍ ଗୋନାସିକା ଭିତରେ ହେବା। ଗଲାକାଲି ହୋଇଥିବା ମ୍ୟାଚ୍ଟି ତାମିଲନାଡୁ ଡ୍ରାଗନ୍ସ ପେନାଲ୍ଟି ସୁଟ୍ଆଉଟ୍ ଜରିଏ ବେଦାନ୍ତ କଳିଙ୍ଗ ଲାନ୍ସର୍ସକେ 6-5 ଗୋଲ୍ଥି ହରାଇଛି। ରାଇଜେ ଆଇବା ଦୁଇଦିନ ତକ୍ ଜବର ଥଣ୍ଡା ଜାରି ରହିବା। ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଲ ଆର୍ କୋରାପୁଟ ଜିଲ୍ଲାନ ଭଲିଆକୁଡ଼ି ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।